ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଜଳ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ ପ୍ରଧାନ କର୍ତ୍ତବ୍ୟ। ନୂଆଦିଲ୍ଲୀରେ ଜଳ ମହୋତ୍ସବ 2026 କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ରାଷ୍ଟ୍ରପତି। ବିଧାନସଭା ବଜେଟ୍ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ବିଭାଗର ଖର୍ଚ୍ଚ ଦାବି ଉପରେ ଜାରି ରହିଛି ଆଲୋଚନା। ରାଜ୍ୟର 4 ଜିଲ୍ଲାରେ ଚାଉଳ ଏଟିଏମ୍ ଖୋଲାଯିବା ନେଇ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଏବଂ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ କରିବା ପାଇଁ ଭୁବନେଶ୍ୱରରେ ଚାଲିଛି ନିର୍ବାଚନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ। ଜଳ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଜଳ ମହୋତ୍ସବ 2026 ଜାତୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଜଳକୁ ଏକ ଅମୂଲ୍ୟ ସମ୍ପତ୍ତି ଭାବରେ ଉପଯୋଗ କରି ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷଣ କରିବା ନିତ୍ୟାନ୍ତ ଜରୁରୀ। ଏକ ସ୍ଥାୟୀ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଜଳ ସଂରକ୍ଷଣକୁ କେବଳ ଏକ ଅଭ୍ୟାସ ନୁହେଁ, ବରଂ ଜୀବନର ଏକ ଅଂଶ ଭାବେ ବିଚାର କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି।
वस्तु के रूप में नहीं देखना चाहिए। कहा जाता है कि जल है तो कल है। अपने भविष्य को सुरक्षित करने के लिए हमें जल संरक्षण को अपने व्यवहार का अभिन्न हिस्सा बनाना चाहिए। यह का विषय है कि 8 मार्च से 22 मार्च तक आयोजित किए जा रहे जल महोत्सव के दौरान विभिन्न गतिविधियों के माध्यम से लोगों को जल के महत्व के बारे में जागरूकता किया जा रहा है।
ନଲ୍ ଜଲ୍ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ଗ୍ରାମୀଣ ଯୁବପିଢ଼ି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜଳଯୋଗାଣ ବ୍ୟବସ୍ଥା ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ସକ୍ରିୟ ଅଂଶୀଦାର ହେବା ପାଇଁ ତାଲିମ ପ୍ରଦାନ କରାଯାଉଛି। ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ସ୍ଥାୟୀ ଜଳ ସୁରକ୍ଷା ହାସଲ କରିବା ପାଇଁ ସମାଜର ପ୍ରତ୍ୟେକ ସ୍ତରରେ ବହୁମୁଖୀ ପ୍ରୟାସ ଆବଶ୍ୟକ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜଳ ମହୋତ୍ସବ 2026 ଗତ ରବିବାର ଦିନ ଜଳ ଅର୍ପଣ ସହିତ ଆରମ୍ଭ ହୋଇଛି। ଏହା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନ ଅପରାହ୍ନ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ 16,152,51,55,000 ଏବଂ ମିଶନ ଶକ୍ତି ବିଭାଗ ପାଇଁ 2,804,23,00,000 ବିଭାଗୀୟ ଖର୍ଚ୍ଚ ଦାବି ଆଗତ କରିଛନ୍ତି। ରାଜ୍ୟର 4 ଜିଲ୍ଲାରେ ନୂତନ ଚାଉଳ ଏଟିଏମ୍ ଖୋଲାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ଉତ୍ତର ରଖିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ପ୍ରଥମ ଚାଉଳ ଏଟିଏମ୍ ଖୋର୍ଦ୍ଧା ଜିଲ୍ଲାର ମଞ୍ଚେଶ୍ୱରଠାରେ ଖୋଲାଯାଇଛି। ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଏଟିଏମ୍ ଖୋଲାଯିବ। 2024 ଜୁଲାଇ ମାସରୁ ଏପର୍ଯ୍ୟନ୍ତ 20,217 ଜଣ ରାସନ କାର୍ଡଧାରୀ ମୋଟ 3,805 କ୍ୱିଣ୍ଟାଲ 14 କିଲୋଗ୍ରାମ ଚାଉଳ ଉଠାଇଛନ୍ତି। ରାଜ୍ୟର 75 ରାସନ ଡିଲରଙ୍କ ଲାଇସେନ୍ସ ବାତିଲ ହେବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭାରେ କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ରାସନ କାର୍ଡ ମାଧ୍ୟମରେ ଖାଉଟି ଇ ପସ୍ ମେସିନ୍ ସହିତ ମାପ ଓଜନ ଯନ୍ତ୍ର ସଂଯୋଗ କରାଯାଇ ବାୟୋମେଟ୍ରିକ୍ ଅନ୍ଲାଇନ୍ ସୁନିଶ୍ଚିତ କରାଯାଇ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ଯୋଗାଣ ଅଧିକାରୀମାନେ ନିୟମିତ ପ୍ରତ୍ୟେକ ଖାଉଟି କେନ୍ଦ୍ର ଯାଞ୍ଚ କରୁଛନ୍ତି ଏବଂ ଅଭିଯୋଗ ହସ୍ତଗତ ହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କଟକ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆଜି ନେତାଜୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଯୋଗଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଆଶାକର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, ଟିକାକରଣ, ପୌଷ୍ଟିକ ଆହାର ବୃଦ୍ଧି ଓ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଶାକର୍ମୀଙ୍କ ସହଭାଗିତା ଗୁରୁତ୍ୱପୂର୍ଣ୍ଣ। ଗାଁ କଲ୍ୟାଣ ସମିତି ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ ଗର୍ଭବତୀ ମହିଳାମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବେ ଡାକ୍ତରଙ୍କ ନିକଟକୁ ନେଇ ରିପୋର୍ଟ ସଂଗ୍ରହ କରିବାକୁ ଜିଲ୍ଲାପାଳ ଆଶାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ସଦସ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଅନାସ୍ଥା ଭୋଟ୍ରେ ପରାଜିତ ହୋଇଛନ୍ତି। ଗତ ନଭେମ୍ବର ମାସ 24 ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟ୍ ଗଣତି ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘୋଷଣା କରାଯାଇନଥିଲା। ଆଜି ଏହାର ଫଳାଫଳ ଘୋଷଣା କରାଯାଇଛି। ଅନାସ୍ଥା ସପକ୍ଷରେ 19 ଭୋଟ୍ ଗ୍ରହଣ କରାଯିବା ସହିତ ବିପକ୍ଷରେ 2 ଭୋଟ୍ ମିଳିଥିଲା। ଗତ ଅକ୍ଟୋବର ମାସ 9 ତାରିଖରେ ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବରେ ପୌର ପରିଷଦର 24 ଜଣ କାଉନ୍ସିଲରଙ୍କ ମଧ୍ୟରୁ ବିଜେଡ଼ିର 21 ଜଣ କାଉନ୍ସିଲର ଅଂଶଗ୍ରହଣ କରିଥିଲେ। କଂଗ୍ରେସ ଓ ବିଜେପିର 3 ଜଣ କାଉନ୍ସିଲର ଭୋଟଦାନରୁ ବିରତ ରହିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ପ୍ରଶିକ୍ଷଣର ଦ୍ୱିତୀୟ ଦିନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଯୋଗଦେଇ ଏସ୍ଆଇଆର୍ର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଶିକ୍ଷଣରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ ଯୋଗ ଦେଇଥିଲେ। ପ୍ରକ୍ରିୟାର ପାରଦର୍ଶିତା ଓ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ରାଜନୈତିକ ଦଳ ପାଇଁ ବିଏଲ୍ଏ ନିଯୁକ୍ତି, ପ୍ରତ୍ୟେକ ପୁଲିଂ ବୁଥ୍ରେ 20 ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଚିହ୍ନଟ ଓ 2002 ମସିହାର ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ କାର୍ଯ୍ୟ ସମାପ୍ତି ଉପରେ ଆଲୋଚନା କରାଯାଇଥିଲା। ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀମାନେ ଆଗାମୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ପାଇଁ ପ୍ରାୟୋଗିକ ପ୍ରଶାସନିକ ଦିଗରେ ପ୍ରସ୍ତୁତ ରହିବାକୁ ଶ୍ରୀ ଗୋପାଳନ୍ ନିର୍ଦ୍ଦେଶ ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆରେ ନକ୍ସଲ ବିରୋଧୀ ଅପରେସନ୍ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ 10 ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 7 ଜଣ ମହିଳା ମାଓବାଦୀ ଅଛନ୍ତି। ଦୁର୍ଦ୍ଦାନ୍ତ ମାଓବାଦୀ ସୋନୁ ପୋଟମ୍ଙ୍କ ସମେତ 10 ଜଣ ମାଓବାଦୀଙ୍କ ନାମରେ 1,65,72,000 ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କେକେବିଏନ୍ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ରାଜ୍ୟ କମିଟି ସଦସ୍ୟ, ଜଣେ ଡିଭିଜନାଲ୍ କମିଟି ସଦସ୍ୟ, 2 ଜଣ ଏରିଆ କମିଟି ପାର୍ଟି ସଦସ୍ୟ ଓ 6 ଜଣ ପାର୍ଟି ସଦସ୍ୟ ଅଛନ୍ତି। ମାଓବାଦୀମାନଙ୍କ ଆତ୍ମସମର୍ପଣ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ମାଓ ଅପରେସନ୍ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି,
10 ଜଣ ମାଓଇଷ୍ଟ ସରେଣ୍ଡର କରିଛନ୍ତି। ସେଥିରେ ଜଣେ ଷ୍ଟେଟ୍ କମିଟି ମେମ୍ବର ରହିଛନ୍ତି, ଜଣେ ଡିଭିଜନାଲ କମିଟି ମେମ୍ବର, 2 ଜଣ ଏସିଏମ୍ ଏବଂ 6 ଜଣ ପାର୍ଟି ମେମ୍ବର ରହିଛନ୍ତି। ସମସ୍ତଙ୍କର ଘର ଛତିଶଗଡ଼ ଆଉ ସେମାନେ କନ୍ଧମାଳ ଜିଲ୍ଲାରେ ଗତ 5-6 ବର୍ଷ ଧରି ଆକ୍ଟିଭ୍ ଥିଲେ ଏବଂ ସେମାନଙ୍କ ଉପରେ ସରକାରଙ୍କର 1,15,00,000 ପୁରସ୍କାର ରାଶି ମଧ୍ୟ ରହିଛି ଆଉ ସେମାନେ ଟୋଟାଲ 10ଟି ବନ୍ଧୁକ ମଧ୍ୟ ସରେଣ୍ଡର କରିଛନ୍ତି।
ମାଓ ସଂଗଠନରୁ ମୁଖ୍ୟ ସ୍ରୋତକୁ ଫେରିବା ପରେ ସୋନୁ ପଟାମ ନିଜ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
मेरा नाम नीतू है, मैं ओडिशा राज्य कमिटी सदस्य। मैं इसी बीच सिलेंडर होके पुनर्वास नीति के अनुसार मैं जियेंगे करके मैं सोच के आंदोलन को छोड़ के हम आए। इधर आने के बाद ओडिशा सरकार और ओडिशा पुलिस के बीच में सामने आके सिलेंडर हुआ, इसलिए मैं और बाकी बचे हुए साथी लोग भी वो लोग आके और 31 मार्च पहले ही आके वो सिलेंडर करने से ठीक रहेगा करके मैं उनको अपील कर रहा हूँ।
ଆସନ୍ତା ଜନଗଣନାକୁ ସ୍ୱଚ୍ଛତା ଓ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ 33 ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟିକରଣ ମାଧ୍ୟମରେ କରାଯାଉଛି। ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଉପଜିଲ୍ଲାପାଳ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଦେବଗଡ଼ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ଓଡ଼ିଆ ଭାଷାକୁ ସବୁ କ୍ଷେତ୍ରରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ 2005 ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସୂଚନା ଅଧିକାର ଆଇନର ବିଭିନ୍ନ ଧାରା, ଆବେଦନ, ସମୟସୀମା ମଧ୍ୟରେ ତଥ୍ୟ ପ୍ରଦାନ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ମତ ରଖିଥିଲେ। ରାଜ୍ୟର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେଉଛି। ଜିଲ୍ଲାର ସମସ୍ତ 10ଟି ବ୍ଲକ୍ ଓ 2ଟି ପୌରପାଳିକାରେ ମୋଟ 909 ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। କଟକ ଏସ୍ସିବି ମେଡିକାଲ କଲେଜର 7 ଜଣ ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହି ଶିବିର ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ଷ୍ଟାଡିୟମକୁ ଜାତୀୟ ସ୍ତରର ଷ୍ଟାଡିୟମ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ରୀଡ଼ା ବିଭାଗ ପକ୍ଷରୁ ଆଜି 2 ଜଣିଆ ଟିମ୍ ଛତ୍ରପୁର ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ତହସିଲ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ 9 ଜଣଙ୍କ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଡିଲୋଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଜଳ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ ପ୍ରଧାନ କର୍ତ୍ତବ୍ୟ, ନୂଆଦିଲ୍ଲୀରେ ଜଳ ମହୋତ୍ସବ 2026 କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ରାଷ୍ଟ୍ରପତି, ବିଧାନସଭା ବଜେଟ୍ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ବିଭାଗର ଖର୍ଚ୍ଚ ଦାବି ଉପରେ ଜାରି ରହିଛି ଆଲୋଚନା ଏବଂ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ କରିବା ପାଇଁ ଭୁବନେଶ୍ୱରରେ ଚାଲିଛି ନିର୍ବାଚନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।